ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ରାଷ୍ଟ୍ରରେ ପରିଣତ ହେଉଛି, କହିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ହୃଦ୍ଘାତଜନିତ ଅତ୍ୟାଧୁନିକ ନୂତନ ଚିକିତ୍ସା ଉପକରଣ ସୁପରନୋଭା ଷ୍ଟ୍ରେଣ୍ଟର କ୍ଲିନିକାଲ ପରୀକ୍ଷା କଲା ଏମ୍ସ। ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲ୍ଏସ୍ଙ୍କ ସମେତ 123 ଜଣ ବନ୍ଦୀଙ୍କୁ ମୁକ୍ତ କଲା ବେଲାରୁଷ। ଏବଂ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି20 ସିରିଜ୍ର ତୃତୀୟ ମ୍ୟାଚ୍। ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ନୂଆଦିଲ୍ଲୀରେ ଶ୍ରୀମତୀ ମୁର୍ମୁ ଜାତୀୟ ଚିତ୍ରକଳା ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଦେଶରେ ଶକ୍ତି ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଏବଂ ଦେଶର ସଫଳତାକୁ ନାଗରିକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଡିସେମ୍ବର 14 ତାରିଖରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଏହି ଦିବସରେ ବିଭିନ୍ନ ଶିଳ୍ପ ସଂସ୍ଥା, ପ୍ରତିଷ୍ଠାନ ଏବଂ ଅନ୍ୟ ସଂଗଠନଗୁଡ଼ିକୁ ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଅପଚୟ ହ୍ରାସ ନେଇ 7 ବର୍ଗ ଓ 28 ଉପବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଏହି ପୁରସ୍କାର ପାଇଁ 680 ଆବେଦନ ଆସିଥିଲା। ଆଜିର କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ମନୋହର ଲାଲ ଯୋଗଦେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶ ଦିଗରେ ଅଗ୍ରସର ହେଉଛି ଏବଂ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେଉଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଗତକାଲି ହିମାଚଳ ପ୍ରଦେଶରେ ବିଜେପି ରାଜ୍ୟ କାର୍ଯ୍ୟାଳୟର ଶିଳାନ୍ୟାସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, ସାରା ଦେଶରେ ନିର୍ମାଣ ହେଉଥିବା ବିଜେପି କାର୍ଯ୍ୟାଳୟଗୁଡ଼ିକ କେବଳ କୋଠା ନୁହେଁ, ବରଂ ଏହା ଦେଶର ମୂଲ୍ୟବୋଧ ଓ ନୀତିକୁ ପରିପ୍ରକାଶ କରୁଛି। ସେ କହିଛନ୍ତି, ଯେତେବେଳେ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କୌଣସି ଆଦର୍ଶ ରହିଲା ନାହିଁ, ସେହି ସମୟରେ ବିଜେପି ନିଜର ନୀତି ଓ ଆଦର୍ଶକୁ ସମ୍ବଳ କରି ଅଗ୍ରସର ହେଉଛି। ସେ କହିଛନ୍ତି, କେନ୍ଦ୍ର ସରକାର ୱାକଫ ବୋର୍ଡ ଅଧିନିୟମରେ ସଂଶୋଧନ ଏବଂ 3 ବ୍ୟବସ୍ଥାକୁ ଉଚ୍ଛେଦ କରି ମୁସଲିମ ସମ୍ପ୍ରଦାୟକୁ ଆଶ୍ୱସ୍ତି ପ୍ରଦାନ କରିଛି। ଡାକ କର୍ମଚାରୀମାନେ କେବଳ ଚିଠିପତ୍ର ପ୍ରଦାନ କରନ୍ତି ନାହିଁ, ବରଂ ଦେଶର ପ୍ରତ୍ୟେକ ଘରକୁ ବ୍ୟାଙ୍କ, ବୀମା ଏବଂ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥାନ୍ତି ବୋଲି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଡାକ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ଶ୍ରୀ ସିନ୍ଧିଆ କହିଛନ୍ତି, ସେମାନେ ଗ୍ରାମୀଣ ଭାରତ ଓ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଗତକାଲି କୋହ୍ଲାପୁରରେ ଗୋଆ ଏବଂ ପୁନେ ଅଞ୍ଚଳର 6,000 ଅଧିକ ଗ୍ରାମୀଣ ଡାକ ସେବକମାନଙ୍କୁ ସମ୍ବୋଧିତ କରି ଶ୍ରୀ ସିନ୍ଧିଆ କହିଛନ୍ତି, ଭାରତର ଡାକ ବ୍ୟବସ୍ଥା ବିଶ୍ୱରେ ଅନନ୍ୟ। ପ୍ରତ୍ୟେକ ଦିନ 1,65,000 ଡାକଘର ମାଧ୍ୟମରେ ପ୍ରାୟ 6,50,000 ଗ୍ରାମରେ ସେବା ପ୍ରଦାନ କରାଯାଉଛି। ବର୍ତ୍ତମାନର ଡାକ ସେବାରେ ନବସୃଜନ, ଆତ୍ମବିଶ୍ୱାସ ଏବଂ ମୂଲ୍ୟଯୁକ୍ତ ସେବାକୁ ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକିଆ ଅବ ବ୍ୟାଙ୍କ ଲାୟା ବାର୍ତ୍ତା ଆଧାରରେ ଭାରତୀୟ ଡାକ ଏବେ ଦେଶବାସୀଙ୍କ ମଧ୍ୟରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣର ଏକ ବିଶ୍ୱାସଯୋଗ୍ୟ ମାଧ୍ୟମ ପାଲଟିଛି। ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ପ୍ରତି ବାୟୁର ମାନ ଅତ୍ୟନ୍ତ ଖରାପ ଥିବା ହେତୁ 9ମ ଓ 11ଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୁ ମାନ ପରିଚାଳନା କମିଶନଙ୍କ ନିଷ୍ପତ୍ତିକ୍ରମେ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା ଗ୍ରହଣ କରିଛି। ଗତକାଲି ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ, ଏନ୍ଡିଏମ୍ସି, ଏମ୍ସିଡି ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଧୀନସ୍ଥ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ନିମନ୍ତେ ଏହା ପ୍ରଯୁଜ୍ୟ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଶାରୀରିକ ଶିକ୍ଷା ଏବଂ ଅନ୍ଲାଇନ୍ ଶ୍ରେଣୀ ଶିକ୍ଷାଦାନ କରାଯିବା ନିଷ୍ପତ୍ତି ନିଆଯାଇଛି। 10ମ ଓ 12ଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୂର୍ବଭଳି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବେ। ବାୟୁ ପ୍ରଦୂଷଣ ସୂଚକାଙ୍କ 4ର୍ଥ ପର୍ଯ୍ୟାୟରେ ଥିବା ହେତୁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ଅଣଆବଶ୍ୟକ ପ୍ରଦୂଷଣ ଟ୍ରକ୍କୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ ନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବାୟୁ ମାନ ସୂଚକାଙ୍କ ରାଜଧାନୀରେ କେତେକ ଅଞ୍ଚଳରେ 400 ଅତିକ୍ରମ କରିଥିବାରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀ ସରକାର ଇତିମଧ୍ୟରେ ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ 50% କର୍ମଚାରୀ ଘରେ ରହି ଅଫିସ୍ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ ହୃଦ୍ଘାତ ଜନିତ ଅତ୍ୟାଧୁନିକ ନୂତନ ଚିକିତ୍ସା ଉପକରଣ ସୁପରନୋଭା ଷ୍ଟ୍ରେନ୍ର ପ୍ରଥମ କ୍ଲିନିକାଲ୍ ପରୀକ୍ଷଣ କରାଯାଇଛି। ଦେଶର ବହୁ ସଂଖ୍ୟାରେ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ହୃଦ୍ରୋଗୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସୁପରନୋଭା ବିକଶିତ କରାଯାଇଛି। ଏହାକୁ ଘରୋଇ ଭାବେ ବ୍ୟବହାର କରାଯାଇପାରିବ ବୋଲି ମଧ୍ୟ କୁହାଯାଇଛି। ଦକ୍ଷିଣ ପୂର୍ବ ଏସିଆରେ ଏହି ଯନ୍ତ୍ର ଦ୍ୱାରା 300ରୁ ଅଧିକ ରୋଗୀଙ୍କ ହୃଦ୍ଘାତ ଜନିତ ସମସ୍ୟାର ସଫଳ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ଦେଶରେ ସୁପରନୋଭା ଷ୍ଟେଣ୍ଟ ପ୍ରସ୍ତୁତ କରାଯିବ, ଯାହାଫଳରେ ପ୍ରତ୍ୟେକ ବର୍ଷ ହୃଦ୍ଜନିତ ସମସ୍ୟା ଭୋଗୁଥିବା 17 ଲକ୍ଷରୁ ଅଧିକ ନାଗରିକ ଉପକୃତ ହୋଇପାରିବେ। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ସେଲ୍ର ଏକ ବିକ୍ରିରେ ଗତ ମାସରେ 27% ବୃଦ୍ଧି ଘଟିଛି। ଗତବର୍ଷ ଏହି ସମୟରେ ବିକ୍ରି ପରିମାଣ 0.84 ମିଲିୟନ୍ ଟନ୍ ଥିବାବେଳେ ଗତ ମାସରେ ଏହା 69% ବୃଦ୍ଧି ପାଇ 0.14 ମିଲିୟନ୍ ଟନ୍ରେ ପହଞ୍ଚିଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ଏପ୍ରିଲରୁ ନଭେମ୍ବର ମାସରେ ସେଲ୍ର ବିକ୍ରି ପୂର୍ବବର୍ଷ ସମାନ ସମୟ ତୁଳନାରେ 14% ବୃଦ୍ଧି ପାଇ 12.7 ମିଲିୟନ୍ ଟନ୍ରେ ପହଞ୍ଚିଛି। 2024 ଏପ୍ରିଲ ଓ ନଭେମ୍ବର ମାସରେ ବିକ୍ରି ପରିମାଣ 11.1 ମିଲିୟନ୍ ଟନ୍ ରହିଥିଲା। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଇସ୍କାତ କ୍ଷେତ୍ରର ବିଭିନ୍ନ ବର୍ଗରେ ଉତ୍ପାଦନ ଏବଂ ବଣ୍ଟନ ସହ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଯୋଗୁଁ ଏହି ସଫଳତା ମିଳିଥିବା କୁହାଯାଇଛି। ବେଲାରୁଷ ପ୍ରଶାସନ 123 ଜଣ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ମୁକ୍ତ ହୋଇଥିବା ବନ୍ଦୀଙ୍କ ମଧ୍ୟରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍ ବାଲିଆସ୍ତିକି ଅଛନ୍ତି। ଦେଶର ସାର ରପ୍ତାନୀ ଉପରେ ଆମେରିକା ଦ୍ୱାରା କରାଯାଇଥିବା ସହମତି ପରେ ଏହି ବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିବା କୁହାଯାଇଛି। ବେଲାରୁଷ 2024 ଜୁଲାଇ ପରଠାରୁ ଶହଶହ ବନ୍ଦୀମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଜାରି ରଖିଛି। ସୂଚନା ଅନୁଯାୟୀ ରୁଷର ସହଯୋଗୀ କୁହାଯାଉଥିବା ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଲୁକାସେଙ୍କୋ ପ୍ରାୟ 3 ଦଶନ୍ଧି ହେବ ଦେଶର ଶାସନ ଦାୟିତ୍ୱରେ ଅଛନ୍ତି। ସିରିଆରେ 2 ଜଣ ଆମେରିକୀୟ ସୈନ୍ୟ ଏବଂ ଜଣେ ସାଧାରଣ ନାଗରିକଙ୍କୁ ଇସ୍ଲାମିକ୍ ଷ୍ଟେଟ୍ ସଂଗଠନର ବନ୍ଧୁକଧାରୀ ହତ୍ୟା କରିଥିବା ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ଏହାକୁ ଆଇଏସ୍ଆଇଏସ୍ ଆକ୍ରମଣ ବୋଲି କହିଛନ୍ତି। ଆହତ 3 ଜଣ ଆମେରିକୀୟ ସୈନିକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ସୂଚନା ମିଳିଛି। ବସାର ଅଲ୍ ଅସାଦ ସାମ୍ରାଜ୍ୟର ପତନ ପରେ ସିରିଆରେ ଏହା ହେଉଛି ଆମେରିକୀୟଙ୍କ ଉପରେ ପ୍ରଥମ ଆକ୍ରମଣ। ସିରିଆ ସରକାର ଏକ ବିବୃତ୍ତି ଜରିଆରେ ଏହି ଆକ୍ରମଣକୁ ନିନ୍ଦା କରିଥିବା ବେଳେ ସେଠାକାର ସ୍ଥାନୀୟ ଗଣମାଧ୍ୟମ ସିରିଆର 2 ଜଣ ସୈନିକ ଆହତ ହୋଇଥିବା ଜଣାପଡ଼ିଛି। ପଞ୍ଜାବ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନ ଆଜି 8:00 ଅନୁଷ୍ଠିତ ହେବ। ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 9000ରୁ ଉର୍ଦ୍ଧ୍ୱ ପ୍ରତିଦ୍ୱନ୍ଦ୍ୱୀ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଶାସକ ଦଳ ଆପ୍ ସମେତ କଂଗ୍ରେସ, ଶିରୋମଣି ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ ପ୍ରମୁଖ ପ୍ରତିଯୋଗିତା ହେଉଛି। ରାଜ୍ୟ ନିର୍ବାଚନ କମିଶନର ରାଜକମଳ ଚୌଧୁରୀ ସୂଚନା ଦେଇଛନ୍ତି 8:00 ପର୍ଯ୍ୟନ୍ତ ଏହି ନିର୍ବାଚନ ବାଲଟ୍ ପେପର ମାଧ୍ୟମରେ ହେବ। ଆଇଏଏସ୍ ଏବଂ ବରିଷ୍ଠ ପିସିଏସ୍ ଅଧିକାରୀ ନିର୍ବାଚନ ପରିଦର୍ଶକ ଭାବେ ସମସ୍ତ ଜିଲ୍ଲାରେ ନିଯୁକ୍ତ ହୋଇଛନ୍ତି ଏବଂ 6 ଜଣ ବରିଷ୍ଠ ଆଇପିଏସ୍ ଅଫିସର ପୁଲିସ୍ ପର୍ଯ୍ୟବେକ୍ଷକ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ନିଯୁକ୍ତ ହୋଇଛନ୍ତି। ଆସନ୍ତା 17 ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲ୍ଙ୍କ ଶେଷକୃତ୍ୟ ଗତକାଲି ମହାରାଷ୍ଟ୍ରର ଲାଟୁର୍ ଜିଲ୍ଲାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଏବଂ କର୍ଣ୍ଣାଟକର ମନ୍ତ୍ରୀ ଈଶ୍ୱର ଖନ୍ଦ୍ରେ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି20 ସିରିଜ୍ର ତୃତୀୟ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଆଜି ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ରାଷ୍ଟ୍ରରେ ପରିଣତ ହେଉଛି, କହିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ହୃଦ୍ଘାତ ଜନିତ ଅତ୍ୟାଧୁନିକ ନୂତନ ଚିକିତ୍ସା ଉପକରଣ ସୁପରନୋଭା ଷ୍ଟ୍ରେନ୍ର କ୍ଲିନିକାଲ୍ ପରୀକ୍ଷା କଲା ଏମ୍ସ। ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍ଙ୍କ ସମେତ 123 ଜଣ ବନ୍ଦୀଙ୍କୁ ମୁକ୍ତ କଲା ବେଲାରୁଷ ଏବଂ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି20 ସିରିଜ୍ର ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।